ଗୋପାଳ ହରି କୃଷ୍ଣ ବୋଲି ଡାକଇ
ଗୋପାଳ ହରି କୃଷ୍ଣ ବୋଲି ଡାକଇ
ନୟନୁ ଅଶ୍ରୁ ଜଳ ଝଡ଼ି ପଡ଼ଇ
ନୟନୁ ଅଶ୍ରୁ ଜଳ ଝଡ଼ି ପଡ଼ଇ
କାହିଁ କଲୁ କୁମର ଆସବ ଏହିପରି ଯେତେବେଳେ ଶବର ଆର୍ଥନାଦ କରି ଆଖୁଳରେ ସେଇ ଗୋପାଳ କୃଷ୍ଣଙ୍କୁ ଡାକୁଛନ୍ତି, ତେଣେ ଜଙ୍ଗଲ ଯାକ ବୁଲି କୌଣସି ସ୍ଥାନରେ
ବୁଝିଲ ନା ଏହିପରି ହେଲା ଘଟଣା କଣ, ଯେତେବେଳେ ସେ ଜଙ୍ଗଲ ଯାକ ଖୋଜି ଖୋଜି ସେ ବିଷ୍ଣୁଙ୍କୁ ନ ପାଉଛନ୍ତି, ଋଷି ଯେଭଳି ନାଁ କହିଥିଲେ ସେ ନାମଙ୍କୁ ସବୁ ମାନେ ତୁଣ୍ଡରେ ଉଚ୍ଚାରଣ କରି ଜଙ୍ଗଲ ମଧ୍ୟରେ ପୁଣି ଖୋଜୁଛନ୍ତି। କେମିତି ଖୋଜିଲେ?
କୃଷ୍ଣ ମୋର ଆସରେ ମୋର ରଙ୍କର ତନ, କୃଷ୍ଣ ମୋର ଆସରେ ମୋର ରଙ୍କର ତନ, ଚନ୍ଦ୍ର ବଦନ
କୃଷ୍ଣ ମୋର ଆସରେ ମୋର ରଙ୍କର ତନ, କୃଷ୍ଣ ମୋର ଆସରେ ମୋର ରଙ୍କର ତନ, କୃଷ୍ଣ ମୋର ଆସରେ
ଆହା ମୋର ବାଙ୍କ ଚୁଳିଆ କେଡ଼େ ଶୋଭାନନ୍ଦ କାଳିଆ,
ଆହା ମୋର ବାଙ୍କ ଚୁଳିଆ କେଡ଼େ ଶୋଭାନନ୍ଦ କାଳିଆ,
ଚକା ଡୋଳିଆ ମୟର ଚୁଳିଆ,
ଚକା ଡୋଳିଆ ମୟ
ଡୋଳିଆ ମୟର ଚୁଳିଆ,
ଚକା ଡୋଳିଆ ମୟର ଚୁଳିଆ,
ନୁପୁର ବଳିଆ ତୁ ଦନ ଦନ
ଆସରେ ମୋର ରଙ୍କର ଦନ, ମୋର ଆସରେ।
ବୁଝିଲ ନା? ଆଚ୍ଛା ଶୁଣନ୍ତୁ, ଯେତେବେଳେ ସେ କୃଷ୍ଣ କୃଷ୍ଣ ବହୁତ ପ୍ରକାର ନାଁ କରି ଜଙ୍ଗଲ ସାରା ବୁଲିଯାଇଛି, ବୁଲିବା ସମୟରେ ଗୋଟେ ଶବର ପଲ୍ଲୀ ମଧ୍ୟରେ ପହଞ୍ଚିଯାଇଛି, କାଠୋରୀ ମାନେ ସମସ୍ତେ କଣ କରୁଛନ୍ତି ନା ସେଠାରେ ଦୁର୍ଗା ପୂଜା କରୁଛନ୍ତି, ସେଠାରେ ତାଙ୍କର ବହୁତ ବଳି ଦେଲେଣି, ଆଉ ଗୋଟିଏ ବଳି ଦେଲେ ତାଙ୍କର ସମାପ୍ତ ହବ ପୂଜା, ତେଣୁ ଇଏ ଯେତେବେଳେ ଯାଇକି ଭଗବାନଙ୍କୁ ନାମ ଧରିକି ଜାପି ଜାପି ଡାକୁଛି ମୋର ପୁଅ କେଉଁଠି ଅଛି ବୋଲି ଋଷି ତାଙ୍କୁ ପଠାଇଛନ୍ତି, ତେଣୁ ଯେତେବେଳେ ସେଇ ସମୟରେ ଯାଇକି ସେଇଠି ପହଞ୍ଚିଯାଇଛନ୍ତି, କାଠୋରୀ ମାନେ ଦେଖିଲେ ଗୋଟିଏ ବଳି ଆମର ସମ୍ପୂର୍ଣ୍ଣ ହବ, ବର୍ତ୍ତମାନ ଏଇ ବାୟା ଭଳିଆ ବୁଲୁଛି ଆକୁ ଆମେ ଠିକ ବୁଦ୍ଧି ଶିଖେଇଦେବା, ମନେ ମନେ ବିଚାର କଲେ, କହିଲେ ଆରେ ପୁଅ କାହାକୁ ଖୋଜୁଛୁ କି? ଇଏ କହିଲା ମୋତେ ଋଷି ପଠେଇଛି, ମୋ ପୁଅକୁ ଖୋଜିବାକୁ ଆସିଛି, ମୁଁ ଋଷିଙ୍କର ପୁଅକୁ ଖୋଜେ, ସିଏ ବି ମୋ ପୁଅ, ମୁଁ ତାକୁ ଖୋଜୁଛି କୋଉଠି ପୁଅ ଅଛି।
ସତ?
ଯେତେବେଳେ ଖୋଜୁଛି ଏଇଭଳିଆ କଥା ଶୁଣି କାଠୋରୀ ମାନେ କହିଲେ ଏଇ ଯୋଉ ଅର୍ଗଳିଟା ପଡିଛି ବଳି ଦେବା ପାଇଁ, ତାଙ୍କର ଯୋଉ ଅର୍ଗଳି ତିଆରି ହେଇଥିଲା, କହିଲେ ତାରି ଭିତରେ ମୁଣ୍ଡ ପୁରେଇ ଦେଖେ ତୋ ପୁଅ ଆସିବ ସାଡୁ, ତେଣୁ ସିଏ ତ କିଛି ଜାଣିପାରିଲାନି, ସିଏ ତ ସେ ଭଗବାନଙ୍କୁ ଡାକୁଛି, ଯେତେବେଳେ ଗଳି ଭିତରେ ଯାଇକି ମୁଣ୍ଡ ପୁରେଇଛି ଯୋଉଠି ବଳି ଦେବେ, ତାରି ଭିତରେ ମୁଣ୍ଡ ପୁରେଇବା ସମୟରେ ଭଗବାନ ଭକ୍ତର ଦୁଃଖ ସହି ନପାରି ଦେଖିଲେ ମୋର ଭକ୍ତ ଜୀବନ ଦେବାକୁ ଗଲାନି, ତଥାପି ସେ ମୋତେ ଦେଖିପାରିନି, ମୁଁ ତା ଆର୍ତ୍ତନାଦ ନିଶ୍ଚୟ ଶୁଣିବି, ଏଇଭଳି ମନରେ ଚିନ୍ତା କରି ଭଗବାନ ଯୋଉ ଦୁର୍ଗା ପୂଜା ହଉଥିଲା ସ୍ୱୟଂ ନାରାୟଣ ସେ ଦୁର୍ଗା ରୂପକୁ ଲୁଚେଇ ଦେଇ ନିଜେ ଶଙ୍ଖଚକ୍ର ଧରି ଆସିକି ସେ ମାନେ ଶବର ନିକଟରେ ପହଞ୍ଚିଗଲେ। ଶବର ଦେଖି ଭଗବାନ ସ୍ୱୟଂ ନାରାୟଣ ଦୁର୍ଗା ସ୍ୱୟଂ ଭଗବାନ ଭକ୍ତର ଆର୍ତ୍ତନାଦ ସହି ନପାରି ଦୁର୍ଗା ରୂପକୁ ଲୁଚେଇ ନିଜେ ଶଙ୍ଖଚକ୍ର ଧରି ଆସି ଶବର ନିକଟରେ ଯେତେବେଳେ ପହଞ୍ଚିଯାଇଛନ୍ତି, ଶବର ଦେଖିଲା ଏଇ ମୋର ପୁଅ, ମାନେ ଋଷି ଯୋଉ ପୁଅ କଥା କହିଥିଲା ସେ ଭାବିଲା ମୁଁ ପୁଅକୁ ଠିକ ପାଇଛି, ମନରେ ଖୁସି ହେଉଛି ଦେଖି।
ପାଇଲି ପାଇଲି ଧନ ମୋହର ରଙ୍କର ଧନ,
ପାଇଲି ପାଇଲି ଧନ ମୋହର ରଙ୍କର ଧନ, ପାଇଲି ପାଇଲି ଧନ
ମୋର କୋଳେ ଆସ ବାବୁ,
ମୋର କୋଳେ ଆସ ବାବୁ,
ଗଲା ମୋ ଦୁର୍ଦ୍ଦ तो पिता तपस्या करी
बसी तो देशु मरे तो पिता तपस्या करे मते ते तो देशु मरे
आस जी बतार पासे
आस जी बतार पासे
देखी भूत देखी तोते पियरा अतिरा हुए
शरीरा न देखी तोते पियरा अतिरा हुए शरीरा
हरि बंधु बोले कर
हरि बंधु बोले करा धरनिया तू सा करा पाइले पाइले
ଯେତେବେଳେ ଭଗବାନଙ୍କୁ ଶବର ଏହିପରି ଯେତେବେଳେ ଶବର ଶଙ୍ଖ ଚକ୍ର ମୂର୍ତ୍ତି ଦେଖିଛନ୍ତି ସେ ଋଷି ତ କହିଥିଲେ ପୁଅ ବୋଲି ତେଣୁ ପୁଅ ବୋଲି ଭାବି ତାଙ୍କୁ କୋଳେଇ ଆଣି ଯେତେବେଳେ ନଦୀ କୂଳରେ ପହଞ୍ଚିଯାଇଛନ୍ତି ଏ ମହାଋଷି ଚାହିଁକି ବସିଥିଲେ ଚାତକ ଭଳିଆ ଦେଖିଲେ ସ୍ୱୟଂ ଚକ୍ରଧାରୀ ଶଙ୍ଖ ଚକ୍ର ମୂର୍ତ୍ତି ଧରି ପହଞ୍ଚିଯାଇଛନ୍ତି ପାଖରେ ସେ ଶବରଙ୍କ ପାଦ ତଳେ ପଡ଼ିଗଲେ କହିଲେ ହେ ମହାପୁରୁଷ ତୁମ ଯୋଗୁଁ ଆଜି ମୁଁ ଭଗବାନଙ୍କର ଦର୍ଶନ ମିଳିଲା ତୁମେ କି ମହାନ ତମ ପାଦ ତଳେ ମୁଁ ଶରଣ ପଶୁଛି ତମେ ମୋଠୁ କେତେ ଉଚ୍ଚରେ ଏଭଳି ଦୁଇ ଜଣ କଥାବାର୍ତ୍ତା ହେଇ ଶବର ଏବଂ ମହାଋଷି ସେମାନେ ଭଗବାନଙ୍କୁ ସ୍ତବ ପାଠ କରୁଛନ୍ତି
ଜୟ ଜୟ ହେ ଜଗନ୍ନାଥ ଫେଡ଼ନ୍ତୁ ମୋହର ଆରତ ପ୍ରଭୁ ମଧୁହାରି
ନମସ୍ତେ ପ୍ରଭୁ ମଧୁହାରେ ନମସ୍ତେ ପ୍ରଭୁ ମଧୁହାରେ
ପୂର୍ବ ଜନ୍ମର ତପବଳେ ଭେଟିଲି ପ୍ରଭୁ ଏତେ କାଳେ ନୟନ ବୁଝିଲେ
ଧୀରେ ଧୀରେ ନୟନ ବୁଝିଲେ ଧୀରେ ଧୀରେ ନୟନ ବୁଝିଲେ
ଏ ସମୟରେ ନାରାୟଣ ହୋଇଲେ ସେ ଅନ୍ତର୍ଧାନ
ହୋଇଲେ ସେ ଅନ୍ତର୍ଧାନ
ଶିକ୍ଷଣ ପରେ ସେହି ଦୁହେ ଚକ୍ଷୁ ଖୋଲି ଦେଖିଲେ ସ୍ନେହ
ଚକ୍ଷୁ ଖୋଲି ଦେଖିଲେ ସ୍ନେହ ଚକ୍ଷୁ ଖୋଲି ଦେଖିଲେ ସ୍ନେହ
ଏହିପରି ଯେତେବେଳେ ଚକ୍ଷୁ ଖୋଲି ଦେଖିଛନ୍ତି ନାରାୟଣ ଆଉ ପାଶ୍ୱରେ ନାହାନ୍ତି ଅନ୍ତର୍ଧାନ ହୋଇଯାଇଛନ୍ତି ଏହି ସମୟରେ ନାରାୟଣ ନାରାୟଣ କହି ସ୍ତବ ପାଠ କରି ନିଜ ଗୃହକୁ ସେମାନେ ଫେରିଗଲେ ଏତିକିରେ କପିଳ ଋଷି ତପସ୍ୟା କରି ବହୁତ ଯୁଗ ବିତି ଯାଇଥିଲା କିନ୍ତୁ ନାରାୟଣଙ୍କ ଦର୍ଶନ ମିଳିନଥିଲା ଶବର ଯୋଗୁଁ ସେ ନାରାୟଣଙ୍କ ଦର୍ଶନ ମିଳିଲା ଶବର ଏବଂ କପିଳ ଋଷି ମାନେ ସୁଖରେ ନିଜ ଗୃହକୁ ଫେରିଗଲେ ସବୁଦିନ ସେହି ରାମ ନାମ ସେହି କୃଷ୍ଣ ନାମ ନାରାୟଣଙ୍କର ଯେତେ ନାମ ଅଛି ସବୁ ଜପନ କରି ସୁଖରେ କାଳଯାପନ କଲେ
ଯାଉଛି ମନେ ପକା ମନେ ପକାଉଥିବ ମୁଁ ଯାଉଛି ମନେ ପକା
ମନେ ପକାଉଥିବ ମୁଁ ଯାଉଛି ମନେ ପକା ମନେ ପକାଉଥିବ ମୁଁ ଯାଉଛି ମନେ ପକା
ଆଲୋ ବଉଳ ମୋ ଅସକା କରିଲୁ ଆଜି ସବୁ ଯାଉଛି ଛାଡ଼ି
ବଉଳ ମୋ ଅସକା କରିଲୁ ଆଜି ସବୁ ଯାଉଛି
ଶ୍ରୀମୁଖ ସଂଘାତ ଗଜାମୁ ଗମିତ
ଶ୍ରୀମୁଖ ସଂଘାତ ଗଜାମୁ ଗମିତ
ଶ୍ରୀମୁଖ ସଂଘାତ ଗଜାମୁ ଗମିତ
ଶ୍ରୀମୁଖ ସଂଘାତ ଗଜାମୁ ଗମିତ
ଲେଉଟାଣି ଥରେ ଆସି ଦେଖିବି ମୁଁ ଯାଉଛି
ମନେ ପକା ମନେ ପକାଉଥିବ ଯାଉଛି ମନେ ପକା
ଜନି ଓଷା ଖୁଦର କୁଣି ଲୋକୁ ଦର କୁଣି ମନେ ପଡ଼େ ସାଙ୍ଗ ଭଉଣୀ
ଜନି ଓଷା ଖୁଦର କୁଣି ଲୋକୁ ଦର କୁଣି ମନେ ପଡ଼େ ସାଙ୍ଗ ଭଉଣୀ
ଚାଷ ପାଲିରେ ବାଘ ପନ୍ଦାରିରେ
ଚାଷ ପାଲିରେ ବାଘ ପନ୍ଦାରିରେ
ଚାଷ ପାଲିରେ ବାଘ ପନ୍ଦାରିରେ
ଚାଷ ପାଲିରେ ବାଘ ପନ୍ଦାରିରେ
କୌଡ଼ି ଖେଳରେ ମନେ ପଡ଼ିବି ମୁଁ ଯାଉଛି
ମନେ ପକା ମନେ ପକାଉଛି ଯାଉଛି
ମନେ ପକାଉଥିବ ଯାଉଛି
ମନେ ପକା ମନେ ପକାଉଥିବ ଯାଉଛି ମନେ ପକା
ହେଇଟା କଥା ହେଇଟା କଥା ହେଇଟା କଥା।